ନମସ୍କାର ଶ୍ରୋତା ବନ୍ଧୁ, ଓଡ଼ିଆ ସାହିତ୍ୟର ଅନନ୍ୟ କଥାଶିଳ୍ପୀ ରାଜକିଶୋର ରାୟଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ଶିଳା ଓ ଶୈଳ। ଯାତ୍ରା ଶେଷ କରି ମୁଁ ଫେରି ଆସିଛି, ଦେଖି ଆସିଛି ଅଜନ୍ତାର ଜୟଶ୍ରୀ ଅଥର୍ବ ହୋଇନାହିଁ। ଖଣ୍ଡଗିରିର ଶିଳା ସମ୍ପଦ ବନସ୍ପତିର ଧୀର ସଞ୍ଚାଳନରେ ଆଜି ବି ସ୍ତୁତ ହେଉଛି। ପ୍ରସ୍ତର ଭିତରେ ଆତ୍ମାର ସନ୍ଧାନ କରିବାକୁ ଯାଇ ମଣିଷର ମନ ଭିତରେ ଯେ ସ୍ୱପ୍ନ ପରି ରହିଅଛି ତାହା ମୁଁ ଭାବି ଦେଖିନାହିଁ। ପ୍ରତିଥର ଯାତ୍ରା ଶେଷ ପରେ ଶୈଳର ହାତକୁ ଦୁଇ ଖଣ୍ଡ ପଥର ଟୁକୁରା ବା କେଉଁ ଅଧିତ୍ୟକାର ଢାଉରଙ୍ଗର ମାଟି ଦୁଇ ମୁଠା କିମ୍ବା କେଉଁ ଶୈଳବାସିନୀ ଦେବୀ ମୂର୍ତ୍ତିର ବକ୍ର ଭ୍ରୁଯୁଗଳର ଭଗ୍ନ ଶିଳାଧାର ଖଣ୍ଡକ ବଢ଼ାଇ ଦେଇ ମୁଁ କହେ, ଶୈଳ ନିଅ। କେଉଁ ଅଜ୍ଞାତ ଶିଳ୍ପୀର ଏ ଶିଳ୍ପ ଯୋଜନା? ଶିଳାର ଧାରେ ଧାରେ କି ସୁନ୍ଦର ଚକ୍ଷୁଲତାର ନମ୍ର ଭାସ୍କର୍ଯ୍ୟ। ମ୍ୟୁଜିୟମରେ ମୋର ଯେତେ ଶିଳା ମୂର୍ତ୍ତି ଅଛି ତା ଭିତରେ ଏହା ଅତି ସୁନ୍ଦର। ମୁଁ ପ୍ରତ୍ନତତ୍ତ୍ୱର ଅଧ୍ୟାପକ, ମୋ ପାଖେ ଶିଳା ଶିଳା ନୁହେଁ, ସାମାନ୍ୟ ମାଟିଗଣ୍ଡାକ ମୋ ପାଖେ ଶତାବ୍ଦୀର ନିଗୁଢ଼ ସତ୍ୟ ସଙ୍କେତ ବହନ କରେ। ବହୁ ବିହାର ଏକାଧିକ ଚୈତ୍ୟ ସ୍ତୂପ ପ୍ରଦକ୍ଷିଣ କରି ଯାହା ମୋ ପ୍ରତ୍ନତାତ୍ତ୍ୱିକ ପ୍ରାଣକୁ ଆଲୋଡ଼ନ କରେ ତାହା ଶୈଳ ପାଖେ ଉପହାର ଦେଇ ମୁଁ ଅଧ୍ୟାପନା କାର୍ଯ୍ୟରେ ମତ୍ତ ଥାଏ। ଏଥର ଯାତ୍ରା ଶେଷ କରି ଫେରିଆସିଛି। ଯାଇଥିଲି ବହୁତ ଦୂର। ସିନ୍ଧୁ ଉପତ୍ୟକାର ଅପାର୍ଥିବ ଏକ ଶିଳାମୂର୍ତ୍ତି ମୁଁ ଉଦ୍ଧାର କରିପାରିଛି। ଜନନୀର କୋଳରେ ଶିଶୁପୁତ୍ର, ମାତାର ସ୍ତନ ପ୍ରତି ଶିଶୁ ଉନ୍ମୁଖ, କିନ୍ତୁ କ୍ଷୀରଧାରାର ସଙ୍କେତ ନାହିଁ। କେବଳ ଶିଶୁଟିର ମାଆର ସ୍ତନ ପ୍ରତି ଉନ୍ମୁକ୍ତ ଭାବ, ଜନନୀର ଚକ୍ଷୁକୋଣରେ ବତ୍ସଳ ଚାହାଣି ଓ ଶିଶୁର ପ୍ରସାରିତ ହସ୍ତରେ ବଦ୍ଧମୁଷ୍ଟି, ସବୁ ଯେପରି ସୁକୁମାର ଭାସ୍କର୍ଯ୍ୟ ପରିପାଟିରେ ବିଗ୍ରହଟି ବହନ କରିଛି। ଦୁହେଁ ମୂର୍ତ୍ତି ପ୍ରତି ଚାହିଁ ରହିଲୁ, ସ୍ୱାମୀ ଆଉ ସ୍ତ୍ରୀ। 10 ବର୍ଷର ବିବାହିତ ଜୀବନରେ ମୋର ଦେହ ଅଭାବରେ ଶୈଳ ଯାହା ଗ୍ରହଣ କରିଛି ସେଥିପ୍ରତି ସେ ଯେତେ କୃତଜ୍ଞ ନ ହୋଇଥିଲା, ଆଜି ଏହି ଶିଳାମୂର୍ତ୍ତିଟି ମୋ ଠାରୁ ପାଇ ସେ ଅଧୀର ଭାବରେ କୃତଜ୍ଞତା ପ୍ରକାଶ କରିଛି। ଶୈଳ ମୋର ସଂସାର ଚଳାଏ, କାରଣ ସେ ମୋର ସ୍ତ୍ରୀ। ମୋର ଭାବନାର ଅନ୍ତ ନଥାଏ, ତାହା ଶୈଳ ପାଇଁ ନୁହେଁ କି ସଂସାର ପାଇଁ ନୁହେଁ। କିପରି ନିଜ ବ୍ୟବସାୟରେ ମୁଁ ଯଶସ୍ୱୀ ହେବି, ମୋର ମ୍ୟୁଜିୟମ କିପରି କ୍ରମେ ପ୍ରତିଷ୍ଠା ପାଇବ, ଏହି ଚିନ୍ତା ମୋର ହୃଦୟ ଅଧିକାର କରିଥାଏ। ଶୈଳ ପ୍ରତି ସ୍ନେହପ୍ରବଣ ଝରୁଥାଏ ସତ, ମାତ୍ର ତାହା ଯେପରି ସୁଦୂରାଗତ ବନ୍ଧୁର ପଦଧ୍ୱନି ପରି, ସେଥିରେ ତନ୍ମୟତା ନଥାଏ। କେବଳ ଥାଏ, ହଁ କେହି ଜଣେ ଆସୁଛି, ଆସି ପୁଣି ଚାଲିଯିବ, ଏଇ ଭାବ। ମ୍ୟୁଜିୟମରେ ପ୍ରବେଶ କରିବାର ଅଧିକାର ମୋର ଥାଏ ଓ ଥାଏ ଶୈଳର। କେବଳ ଶିଳା ନେଇ ମୋର ସଂସାରରେ ଶୈଳର ସ୍ଥାନ କେତେ ସୁଦୃଢ଼ ତାହା ବିଚାର କରିବାକୁ ମୋର ସମୟ ନଥାଏ। ରୋମାଞ୍ଚ କି ଅନୁଭୂତି ସେଦିନ ହିଁ ମୁଁ ଉପଲବ୍ଧି କଲି। ଯଥାରୀତିରେ ମ୍ୟୁଜିୟମ ଯାଇ ଥରେ ବହୁ ଶିଳାମୂର୍ତ୍ତି, ପ୍ରାଚୀନ ପୋଥି ଓ ତାମ୍ର ମୁଦ୍ରା ଉପରେ ଦୃଷ୍ଟି ପକାଇ ଆଣିବା ମୋର ପ୍ରତିଦିନର କାର୍ଯ୍ୟ। ଘରକୁ ଲଗାଇ ପ୍ରଶସ୍ତ ପ୍ରକୋଷ୍ଠରେ ଏସବୁ ଅତୀତର ବିଭବକୁ ମୁଁ ଧରି ରଖିଛି। ଧରି ରଖିବା ପୁରୁଷର ରୁଚି, କିନ୍ତୁ ସଦାଚଞ୍ଚଳ ନାରୀର ଆଦିମ ମନଟି ଯାହାକି ବଜ୍ରବନ୍ଧନ ଭାଙ୍ଗି ଶୂନ୍ୟଚାରୀ ହୁଏ, ସେ ମନକୁ ଧରି ରଖିବାକୁ ମୁଁ ଅକ୍ଷମ ହୋଇଗଲି। ସେଇ କଥା କହୁଛି। ମ୍ୟୁଜିୟମ ଭିତରକୁ ଯାଇ ପ୍ରଥମେ ଜନନୀ ଶିଳ୍ପ ଉପରେ ମୋର ଆଖି ପଡ଼ିଲା। ପ୍ରକୋଷ୍ଠର ଗବାକ୍ଷ ଭେଦ କରି ଦଶମୀ ସୂର୍ଯ୍ୟର କିରଣ ମୂର୍ତ୍ତି ଉପରେ ଖର ହୋଇଛି। ଅଭାବନୀୟ ସେ ଆକର୍ଷଣ, କିନ୍ତୁ ଏ କ'ଣ? ମୋର ପରିଷ୍କାର ମନେ ଅଛି, ଯେଉଁଦିନ ଏ ମୂର୍ତ୍ତିକୁ ମୁଁ ଉଦ୍ଧାର କଲି ସେଦିନ ମୁଁ ପ୍ରତ୍ନତାତ୍ତ୍ୱିକର ଦୃଷ୍ଟି ନେଇ ଦେଖିଛି ଯେ ଜନନୀର ସ୍ତନ ଓ ଶିଶୁର ମୁଖ ଭିତରେ କେବଳ ମସୃଣ ଶିଳା ଦେହର ମାତ୍ର ବ୍ୟବଧାନ। ସେଠାରେ କ୍ଷୀରଧାରାର ସଙ୍କେତ ଆଦୌ ନଥିଲା। କିନ୍ତୁ ଆଜି ମୁଁ ଦେଖୁଛି ନାରୀର ସ୍ତନାଗ୍ରରୁ ଗୋଟାଏ ମୋଟା ମୁରୁଜ ରେଖା ଆସି ଶିଶୁର ମୁଖରେ ଶେଷ ହୋଇଛି। ଦୂରରୁ ଦେଖିଲେ ବେଶ ଜଣାପଡ଼େ ଯେପରି ଶିଶୁ ବାଞ୍ଛିତ ଏହି କ୍ଷୀରଧାରା ଜନନୀର ସ୍ତନ ଫଟାଇ ବହି ଆସିଛି। ଶିଶୁର ପ୍ରତୀକ୍ଷା ଶେଷ ହୋଇଛି। ଆଶ୍ଚର୍ଯ୍ୟ ହେଲି। ବ୍ୟବସାୟଗତ ରୁକ୍ଷ ପ୍ରାଣ ମୋର କାହିଁ ବୁଝିବ କାହାର ହାହାକାର ପ୍ରାଣ ଏଥିରେ ବିକଶିତ ହୋଇଛି। ଏହି ରୁକ୍ଷକରରେ ମୁରୁଜର ଦାଗ ଶିଳା ଉପରେ ଲିଭେଇ ଦେଇ ମ୍ୟୁଜିୟମ କବାଟ ମୁଁ ବନ୍ଦ କରି ଆଣିଲି। କିନ୍ତୁ ପ୍ରାଣରେ ସ୍ପନ୍ଦନ ଥାଏ, ବୋଧହୁଏ ଏସବୁ ଆକସ୍ମିକ। ଛାତର ପୁରୁଣା କାଠରେ କୀଟ ଲାଗିବାରୁ ଧଳା କାଠଗଣ୍ଡି ମୂର୍ତ୍ତି ଉପରେ ପଡ଼ି ମୁରୁଜର ବିଭ୍ରମ ଜନ୍ମେଇଛି। ସେହିଦିନ ରାତିରେ ଶଯ୍ୟାଧାରରେ ସାହିତ ଶୈଳକୁ ଘଟଣାଟି କହିଲି। ମୋର ଏ ଘଟଣା ଉପରେ ପୋକଗୁଣ୍ଡି ଝାଡ଼ିବା ଟିପ୍ପଣୀ ଶୁଣି ସେ ବୋଧେ ହସିଲା। ସେତେବେଳେ ମୁଁ ବୁଝିପାରିଲି ନାହିଁ ବାହାରର ଉଚ୍ଛଳ ଚନ୍ଦ୍ରିକା ସହିତ ଶୈଳ ମନର ଘନ ତମସା ଏତେ ନିଷ୍ଠୁର ଭାବରେ କାହିଁକି ପ୍ରଲେପ ବୋଳିଛି। ଆଉ ଦିନେ ଦେଖିଲି ଜନନୀ ମୂର୍ତ୍ତିଟି ନିଜ ସ୍ଥାନରେ ନାହିଁ। ପରେ ଦେଖିଲି ମ୍ୟୁଜିୟମର ଏକ ଅନ୍ଧାର କୋଣରେ ତାହା ରହିଛି। ଗୋଟିଏ ପରିଷ୍କୃତ ଭେଲଭେଟ୍ ଗଦି ଉପରେ ମୂର୍ତ୍ତିଟି ଥୁଆ ହୋଇଛି। ଶିଶୁର ନେତ୍ର ପ୍ରାନ୍ତରେ କଜ୍ଜଳ ରେଖା, ତାର ଅଧରରେ ଯେଉଁ ପରିମାଣରେ ଶିଳା ଦେହରେ ତାର ଅଧର ଦ୍ୱିଖଣ୍ଡିତ ହୋଇପାରିଛି, ସେହି ପରିମାଣରେ ଗୋଟିଏ କ୍ଷୀର ସିନ୍ଦୁର ଗାର। ଦୂରରୁ ଦେଖିଲେ ପୁଅର ଗାଲ ଫଟାଇ ଝରଣାଟିଏ କିର୍କିରି ଫଗୁ ହସି ଯେପରି ଝରି ପଡ଼ୁଛି। ଖଣ୍ଡିଏ ପାଟକନା ପଥର ଚାରିପଟେ ଗୁଡ଼େଇ ହୋଇ ଆସିଛି। ଗଦି ଉପରେ ଗୋଟିଏ ନାଲି ଓ ଗୋଟିଏ ନେଳି ଚଞ୍ଚୁଆ, ଯାହାକୁ ଶିଶୁର ଖେଳଣା କୁହାଯାଏ, ତାହା ଥୁଆ ହୋଇଛି। କିଛି କ୍ଷଣ ମୂର୍ତ୍ତିଟିକୁ ଚାହିଁ ସ୍ତବ୍ଧ ଭାବରେ ଛିଡ଼ା ହୋଇଛି କି ନାହିଁ, ଚାକର ବନମାଳୀ ଖଣ୍ଡିଏ ଚିଠି ମୋ ହାତକୁ ବଢ଼ାଇ ଦେଇ ଚାଲିଗଲା। ଚିଠିଟି ମୁଁ ପଢ଼ି ଦେଉଛି। ବାବା କଲ୍ୟାଣୀୟ, ଶୈଳର ହାଲ ଛାଡ଼ି ବସିଛୁ, ସେ ଏବେ ଡାକ୍ତରଖାନାରେ। ଏ ଚିଠି ପାଇ ଶୀଘ୍ର ଆସ, ତୁମେ ଆସିଲେ ଅପରେସନ ହେବ। ତୁମର ଶୁଭାକାଂକ୍ଷୀ ଜଗବନ୍ଧୁ। ଶ୍ୱଶୁରଙ୍କର ଚିଠି, ଶୈଳର ଅପରେସନ। ମନେ ପଡ଼ିଲା ଶୈଳ ଦୁଇ ଦିନ ହେଲା ବାପ ଘରକୁ ଯାଇଛି, ଆ ଭିତରେ ଏପରି କ'ଣ ହେଲା ଯେ ଅପରେସନ ହେବ। ବୁଝିବାର ବା ଭାବିବାର କିଛି ନଥିଲା। ଶୈଳ ପ୍ରତି ପୁଞ୍ଜିଭୂତ ଉଦାସୀନ ଭାବ ମୋତେ ଆଜି ଯେପରି ସତଧିକାର ଦେଉଛି। ଶୈଳ କ'ଣ ଚାହେଁ ବା ନଚାହେଁ ତାର ହିସାବ ରଖିବାକୁ ମୁଁ ଶ୍ଳାଘ୍ୟ ମନେ କରି ନାହିଁ। ପୁଣି ତାର ଅଭାବ କ'ଣ ଥିଲା ଯେ ବୁଲିଯିବା ପାଇଁ ବାପ ଘରକୁ ଯାଇ ଏ ଅବସ୍ଥା। ଅପରେସନ ଟେବୁଲ ଉପରେ ଶୈଳ ଶୋଇଛି। ତାକୁ ଦେଖି ଜୀବନରେ ପ୍ରଥମ ଥର ପାଇଁ ଭାବିଲି ମାତୃତ୍ୱର ମୂର୍ତ୍ତିମତୀ ଏଇ ନାରୀ ଆଜି ଯାଏ ମୋର ଅଙ୍କଲକ୍ଷ୍ମୀ ହୋଇଥିଲେ ବି ମୁଁ କ'ଣ ତାର ସକଳ କାମନା ପୂର୍ଣ୍ଣ କରିବାକୁ କ୍ଷମ ହୋଇଛି। ଶୈଳକୁ ଧରି ରଖିପାରିଲି ନାହିଁ, ସେ ସେଇ ଟେବୁଲ ଉପରେ ହିଁ ଚାଲିଗଲା। ଯିବା ପୂର୍ବରୁ ସେ ଶଶ୍ରୁ ଗଡ଼ାଇ ଦେଇ କହିଗଲା, ତୁମେ ମୋର ସ୍ୱାମୀ, ଇହକାଳ ପରକାଳର ଦେବତା, ତମେ ଜାଣିଛ, ମୁଁ ଜାଣିଛି। ଏ ଶେଷ ସମୟରେ ମୁଁ ଆଉ କିଛି କହିପାରିବି ନାହିଁ, ଖାଲି ଏତିକି, ଯେଉଁ ପୁଅଟି ପାଖରେ ଖେଳଣା ଛାଡ଼ି ଆସିଛି ସେ ପଥରକୁ ନଷ୍ଟ କରିବ ନାହିଁ। ଚିତାରେ ଶୈଳକୁ ଶୁଆଇ ଦେଇ ଶେଷ ଥର ପାଇଁ ତାକୁ ଚାହିଁ ରହିଲି। ତାକୁ ଯେଉଁ ଧୂଆଁ ନିମିଷକେ ଆଚ୍ଛାଦିତ କରି ଆଣିଲା, ସେଇ ଧୂଆଁ ପଟଳ କ୍ରମେ ଆକାଶକୁ ଉଠିଗଲା। ଡାକ୍ତର ମୃତ୍ୟୁର ରିପୋର୍ଟ ଦେଲେ, ସେଥିରେ ଲେଖାଥିଲା ହିନ୍ଦୁ ସ୍ତ୍ରୀର ବିଶ୍ୱାସ ଅନୁସାରେ ଶୈଳଦେବୀ ଖୋର୍ଦ୍ଧା ନିକଟ ଅଟ୍ରି ଉଷ୍ଣ ପ୍ରସବଣରେ ସ୍ନାନ ସାରି ପୁତ୍ର କାମନା କରି ଗୁଆ ନ ପାଇ ତା ପରିବର୍ତ୍ତେ ପିତ୍ତଳର ଗୋଟିଏ ଛୋଟ କୃଷ୍ଣ ମୂର୍ତ୍ତି ପାଇ ହଠାତ୍ ଢୋକିଦେଲେ, ଫଳରେ ପାକସ୍ଥଳୀରେ ରକ୍ତସ୍ରାବ ଓ ଭୀଷଣ ଯନ୍ତ୍ରଣା ହେବାରୁ ଅପରେସନ୍ କରିବାରେ ତାଙ୍କର ମୃତ୍ୟୁ ହୋଇଗଲା। ଶୈଳର ଅନ୍ତିମ ଇଚ୍ଛା ରଖିବାକୁ ଚେଷ୍ଟା କରିଛି କିନ୍ତୁ ପାରିନାହିଁ। ସେଇ ଜନନୀ ମୂର୍ତ୍ତିକୁ ମୁଁ ଯେତେ ଚେଷ୍ଟା କରିଛି ଦେଖିବା ପାଇଁ ସେତିକି ମୋ ମନରେ ଭୀତି ସଞ୍ଚାର ହୋଇଛି। ସେ ଶିଳା ମୋତେ ଯେପରି ଇଙ୍ଗିତ ଦେଉଛି, ନା ତୋର ଅଧିକାର ନାହିଁ, ତୋର ଦୃଷ୍ଟି ରେଖା ବିଗଳିତ ହୋଇପାରେ କିନ୍ତୁ ମାର ବିଭୂତି ପାଖେ ତାହା ଯେପରି ନିଷ୍ପ୍ରଭ। ତଥାପି ମନେ ମନେ ଜନନୀ ମୂର୍ତ୍ତିଟିକୁ ଅର୍ଚ୍ଚନା କରି ସେଇ ସ୍ନେହମୟୀର ଶୋକ ଭୁଲିବାକୁ ମୁଁ ଯତ୍ନ କରିଛି। ଶୈଳସେନା ମା ହୋଇପାରିଲା ନାହିଁ। ଏ ସଂସାରରେ ଯେଉଁ ନାରୀ ମାତୃତ୍ୱ ପାଇଛି ତାହାର ଉଦ୍ଦେଶ୍ୟରେ ପ୍ରଣିପାତ କରି ସେଇ ନାରୀ ଜନନୀ ଶିଳ୍ପରେ ମୁଁ ଶୈଳକୁ ଖୋଜି ପାଉଛି କିନ୍ତୁ ମୋର ଗର୍ବ ସେ ମ୍ୟୁଜିୟମରେ ଆଉ ନାହିଁ।